ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 1 ଜୁଲାଇ 2026। ମଧୁର ସନ୍ତାନମାନେ, ସାରା ଦୁନିଆକୁ ଶାନ୍ତି ଦେବା ଏକମାତ୍ର ବାପାଙ୍କର ହିଁ କାର୍ଯ୍ୟ ଅଟେ। ସେଥିପାଇଁ କହୁଛନ୍ତି, ହେ ଶାନ୍ତିଦାତା, ତେବେ ପୁରସ୍କାର ମଧ୍ୟ ବାପାଙ୍କୁ ମିଳିବା ଉଚିତ। ପ୍ରଶ୍ନ, କେଉଁ ପିଲାମାନେ ବାବାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିପାରିବେ? ଉତ୍ତର, ଯେଉଁମାନେ ବାବାଙ୍କ ସମାନ ପବିତ୍ର ହେଉଛନ୍ତି ସେହିମାନେ ହିଁ ସମ୍ପୂର୍ଣ୍ଣ ରୀତି ଅନୁକରଣ କରିପାରିବେ। ନମ୍ବର 2, ଯେଉଁମାନେ ପ୍ରକୃତ ଆଶିକ ଅର୍ଥାତ୍ ପ୍ରେମିକା ହେବେ ସେହିମାନେ ହିଁ ମୋ ପରି ପ୍ରେମିକଙ୍କୁ ଅନୁକରଣ କରିପାରିବେ। ଏହିଭଳି ପ୍ରେମିକାମାନଙ୍କୁ ହିଁ ମୁଁ ସାଥିରେ ନେଇଯାଉଛି। ସେଥିପାଇଁ ଶାସ୍ତ୍ରରେ ଦେଖାଇଛନ୍ତି, ଗାଈର ଲାଞ୍ଜ ଧରିଲେ ପାରି ହୋଇଯିବା। ତେବେ ଏଠାରେ ତ ଗାଈର ବା ଲାଞ୍ଜର କିଛି କଥା ହିଁ ନାହିଁ। ଗୀତ, ତୁ ପ୍ୟାର କା ସାଗର ହେ ଓମ୍ ଶାନ୍ତି। ବାପଦାଦା ଦୁଇ ଜଣ ଅଛନ୍ତି ନା? ଏବେ ପିଲାମାନେ ଏହା ତ ଜାଣି ଯାଇଛନ୍ତି ଯେ ଆତ୍ମାମାନଙ୍କର ପିତା ଶିବ ବା ଅଟନ୍ତି। ଏହି କଥା ମଧ୍ୟ ତୁମେ ଜାଣିଛ ଯେ ମୋ ପତିତ ପାବନ ଅଟେ, ନିରାକାର ଅଟେ। ତୁମେମାନେ ମଧ୍ୟ ନିରାକାର ଅଟ, ଶାନ୍ତ ସ୍ୱରୂପ ଅଟ। ନିରାକାର ପିତା ମଧ୍ୟ ଶାନ୍ତ ସ୍ୱରୂପ ଅଟନ୍ତି, ଆତ୍ମା ମଧ୍ୟ ଶାନ୍ତ ସ୍ୱରୂପ ଅଟେ। ଆତ୍ମାର ସ୍ୱଧର୍ମ ହିଁ ହେଉଛି ଶାନ୍ତି, ତୁମର ନିବାସ ସ୍ଥାନ ହେଉଛି ଶାନ୍ତି ଧାମ। ଯେତେବେଳେ ଯଜ୍ଞ ଆଦି ରଚନା କରିଥାନ୍ତି ତେବେ କହିଥାନ୍ତି ଶାନ୍ତିଦାତା, କାରଣ ଶାନ୍ତିର ସାଗର ତ ସେହି ପରମାତ୍ମା ଅଟନ୍ତି। ସାରା ଦୁନିଆକୁ ଶାନ୍ତି ଦେଲାବାଲା ସେହି ପିତା ଅଟନ୍ତି। ଏଭଳି ବହୁତ ଅଛନ୍ତି ଯେଉଁମାନଙ୍କୁ ଶାନ୍ତି ସ୍ଥାପନା ପାଇଁ ପୁରସ୍କାର ମିଳିଥାଏ। ଯଦି କେବେ କାହାକୁ ପ୍ରାଇଜ ମିଳିଥାଏ ତେବେ କୁହାଯାଏ, ଇଏ ଶାନ୍ତି ସ୍ଥାପନ କରିବାର ନିମିତ୍ତ ହୋଇଛନ୍ତି। ସେଥିରେ ବହୁତ ବିଖ୍ୟାତ ଲୋକମାନଙ୍କର ନାମ ନେଇଥାନ୍ତି। ତେବେ ଶାନ୍ତି ତ ଦରକାର ସାରା ଦୁନିଆକୁ, ନଚେତ ଅଶାନ୍ତିରେ ରହିଲା ବାଲା ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତି କରିବେ। ଏହା ହିଁ ହେଉଛି ରାବଣ ରାଜ୍ୟ। ରାବଣ ତ ଶତ୍ରୁ ଅଟେ ନା, ରାମଙ୍କୁ ଶତ୍ରୁ କୁହାଯିବ ନାହିଁ। ରାମଙ୍କର କେବେ ପୁତଳିକା ଜଳାଇ ନଥାନ୍ତି, ନା ତୃତୀୟା ଯୁଗର ରାମଙ୍କର, ନା ପରମ ପିତା ପରମାତ୍ମାଙ୍କର। ରାମରାଜ୍ୟ ତ ସମସ୍ତେ ଚାହୁଁଛନ୍ତି, କିନ୍ତୁ ରାମରାଜ୍ୟ କାହାକୁ କୁହାଯାଉଛି ଏ କଥା ମଧ୍ୟ କେହି ଜାଣିନାହାନ୍ତି। କେବଳ କହୁଛନ୍ତି ନୂଆ ଦୁନିଆ ହେଉ, ନୂଆଦିଲ୍ଲୀରେ ରାମରାଜ୍ୟ ହେଉ, ନୂଆଦିଲ୍ଲୀ କହୁଛନ୍ତି। ଏମିତି ତ ବହୁତ ନାମ ରଖି ଦେଉଛନ୍ତି। ଦିଲ୍ଲୀ ସମସ୍ତଙ୍କର ରାଜଧାନୀ ହୋଇଥାଏ, ଦିଲ୍ଲୀ ହିଁ ପରିସ୍ଥାନ ବା ସ୍ୱର୍ଗ ଥିଲା। ରାଧାକୃଷ୍ଣଙ୍କୁ ମଧ୍ୟ ସେଇଠାରେ ହିଁ ଦେଖାଉଛନ୍ତି। ଏହି ଦୁଇ ଜଣ ହିଁ ମୁଖ୍ୟ ରାଜକୁମାର ଏବଂ ରାଜକୁମାରୀ ଅଟନ୍ତି। କେବଳ ଦୁଇ ଜଣ ନୁହନ୍ତି, ନିଶ୍ଚିନ୍ତ ଆଉ ମଧ୍ୟ ଥିବେ। 8 ପିଢି ରାଜତ୍ୱର ମଧ୍ୟ ଗାୟନ ଅଛି, ବୁଦ୍ଧି ଦ୍ୱାରା ବୁଝିବା ଦରକାର। ସତ୍ୟ ଯୁଗରେ ନିଶ୍ଚିନ୍ତ ଆହୁରି ରାଜବଂଶ ଥିବେ। ଏଠାରେ ମଧ୍ୟ ଦେଖ କେତେ ଗୁଡିଏ ରାଜବଂଶ ଅଛନ୍ତି, ଧୀରେ ଧୀରେ ବୃଦ୍ଧି ହୋଇ ହୋଇ ଅନେକ ହୋଇଯାଇଛନ୍ତି। ଅମୁକ ଅମୁକ ଗ୍ରାମର ମହାରାଜା, ଛୋଟ ଛୋଟ ଗ୍ରାମ ମଧ୍ୟ ଅନେକ ଅଛି ନା? ସତ୍ୟ ଯୁଗରେ ଏତେ ସବୁ ରାଜା ନଥିଲେ, ସେଠାରେ ତ ଲକ୍ଷ୍ମୀ ନାରାୟଣଙ୍କର ହିଁ ନାମ ବିଖ୍ୟାତ ହୋଇଥାଏ। 25 ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ରାଜତ୍ୱ ଚାଲିଥିଲା। ମନୁଷ୍ୟ କହୁଛନ୍ତି ଲକ୍ଷେ ଲକ୍ଷେ ବର୍ଷ ହେଲାଣି, ଏହା ମଧ୍ୟ ବିଚାର କରିବାର କଥା। ଏହା ହେଉଛି ଆତ୍ମାମାନଙ୍କ ପାଇଁ ଭୋଜନ। ବାବା ଏହି ଆତ୍ମିକ ଭୋଜନ ଦେଉଛନ୍ତି ତୁମମାନଙ୍କର ବୁଦ୍ଧିକୁ ଏବଂ ଆତ୍ମାକୁ। ତୁମମାନଙ୍କର ବୁଦ୍ଧିର ତାଲା ଏବେ ଖୋଲି ଯାଇଛି। ଋଷି ମୁନି ଆଦି ସମସ୍ତେ କହୁଥିଲେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ। ଏବେ ତୁମେ ପିଲାମାନେ ଏପରି କହିବ ନାହିଁ, ତୁମେ ତ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଯାଇଛ। ତୁମେ ନିଜର 84 ଜନ୍ମର ଚକ୍ରକୁ ମଧ୍ୟ ଜାଣିଯାଇଛ। ଆଦି ସମୟରେ ତୁମେ ଦେବୀ ଦେବତା ଥିଲ, ପୁଣି ମଧ୍ୟ ସମୟରେ ରାବଣର ପ୍ରବେଶତା ହେବା କାରଣରୁ ବିକାରୀ ହୋଇଗଲ। ଏବେ ହେଉଛି ଅନ୍ତ ସମୟ। ତୁମେ ଜାଣିଛ ଏବେ ଏହି ପୁରୁଣା ଦୁନିଆର ବିନାଶ ହୋଇ ପୁନର୍ବାର ନୂଆ ଦୁନିଆ ଆରମ୍ଭ ହେବ। ଆରମ୍ଭରେ ରାମ ରାଜ୍ୟ ହେବ, ମଧ୍ୟ ସମୟରୁ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ। ଏବେ ରାବଣ ରାଜ୍ୟ ସମାପ୍ତ ହୋଇ ପୁନର୍ବାର ରାମ ରାଜ୍ୟ ଆରମ୍ଭ ହେବ। ନରରୁ ନାରାୟଣ ହେବାର ଅଛି ନା, ଏହା ହେଉଛି ସତ୍ୟ ନାରାୟଣ କଥା ବା କାହାଣୀ। ତୁମେ ଜାଣିଛ ସର୍ବଶାସ୍ତ୍ରମୟୀ ଶିରୋମଣି ଶ୍ରୀମଦ ଗୀତା ଅଟେ। ତୁମକୁ ଶ୍ରୀମଦ ମିଳୁଛି ଶ୍ରେଷ୍ଠ ହେବା ପାଇଁ। ଶ୍ରୀ କୁହାଯାଏ ଶ୍ରେଷ୍ଠକୁ। ପିଲାମାନେ ଜାଣିଛନ୍ତି ଏକମାତ୍ର ଗୀତା ଶାସ୍ତ୍ର ହିଁ ଅଟେ, ଯାହାକୁ ଦେବୀ ଦେବତା ଧର୍ମର ଶାସ୍ତ୍ର କୁହାଯାଏ, ଯାହାଦ୍ୱାରା ସଙ୍ଗମ ଯୁଗରେ ଦେବତା ଧର୍ମର ସ୍ଥାପନା ହୋଇଥାଏ। ସତ୍ୟ ଯୁଗରେ ତ କେହି ପତିତ ନଥାନ୍ତି, ଯାହାକୁ ପାବନ କରିବେ। ଏବେ ତୁମକୁ ବାପା ବୁଝାଉଛନ୍ତି ଯେ ଗୀତାକୁ ପତିତ ପାବନୀ କୁହାଯାଇ ପାରିବ ନାହିଁ, ଗୀତା ଦ୍ୱାରା ପାବନ ହୋଇପାରିବ ନାହିଁ, ଗୀତାର ଭଗବାନଙ୍କୁ ପତିତ ପାବନ କୁହାଯାଏ। ଏହି କଥାକୁ ଭଲ ଭାବରେ ମନେ ରଖ। ଗୀତା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର। ଗୀତା ଜ୍ଞାନ ଦିଆଯିବା ସମୟରେ ହିଁ ଭୟଙ୍କର ମହାଭାରତ ଯୁଦ୍ଧ ଲାଗିଥିଲା, ଯାହାଦ୍ୱାରା ଅନେକ ଧର୍ମର ବିନାଶ ହୋଇ ଗୋଟିଏ ଧର୍ମର ସ୍ଥାପନା ହୋଇଥିଲା। ଗୀତା ପାଇଁ କୁହାଯାଉଛି ଦେବୀ ଦେବତା ଧର୍ମର ଶାସ୍ତ୍ର, ବ୍ରାହ୍ମଣ ମାନଙ୍କର ଶାସ୍ତ୍ର କୁହାଯାଏ ନାହିଁ। ବ୍ରାହ୍ମଣ ମାନଙ୍କର ନାମ ଗୀତାରେ ନାହିଁ। ପରମପିତା ପରମାତ୍ମା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ଏହି ସମସ୍ତ ବେଦ ଶାସ୍ତ୍ର ଆଦିର ସାର କଥା ଶୁଣାଉଛନ୍ତି। ଏବେ ତୁମେ ଜାଣୁଛ ଯେ ସତ୍ୟ ଯୁଗରେ ତ ବ୍ରାହ୍ମଣ ନଥାନ୍ତି, ସେଠାରେ ହେଲେ ଲକ୍ଷ୍ମୀ ନାରାୟଣ ଦେବତାମାନେ, ବ୍ରହ୍ମାଙ୍କ ପରେ ହେଲେ ବିଷ୍ଣୁ। ଚିତ୍ରରେ ମଧ୍ୟ ଦେଖାଯାଇଛି ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁ ପୁରୀର ସ୍ଥାପନା ହେଉଛି। ବ୍ରହ୍ମା ଏବଂ ବିଷ୍ଣୁ ଏକାଠି ତ ରହିବେ ନାହିଁ, ବ୍ରହ୍ମାଙ୍କ ଦ୍ୱାରା ଦେବୀ ଦେବତା ଧର୍ମର ସ୍ଥାପନା ହେବ। ଏସବୁ ବିସ୍ତାରରେ ବୁଝିବାର କଥା। ଏବେ ତୁମେ ପିଲାମାନେ ଶିବବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛ, ତୁମେମାନେ ସେହି ସମ୍ପତ୍ତିର ହକଦାର ଅଟ ନା। ମୁଖ୍ୟ ଧର୍ମଶାସ୍ତ୍ର ହେଲା ଚାରୋଟି, ଶ୍ରୀମଦ ଭଗବତ ଗୀତା ହେଲା ନମ୍ବର ୧, ଏକ ନମ୍ବର ଶାସ୍ତ୍ର, ଯାହାଦ୍ୱାରା ସର୍ବଶ୍ରେଷ୍ଠ ଧର୍ମର ସ୍ଥାପନା ହୋଇଛି। ତାପରେ ଅଛନ୍ତି ଇସଲାମୀ ଏବଂ ପୌଥି। ଏକମାତ୍ର ଗୀତା ହିଁ ଅଟେ ଯେଉଁଥିରେ ଶ୍ରୀମଦ ଭଗବତ ଗୀତା ଲେଖା ହୋଇଛି, ଆଉ କୌଣସି ଶାସ୍ତ୍ରରେ ଶ୍ରୀମଦ ଶବ୍ଦ ନାହିଁ। ଶ୍ରୀମଦ ଇସଲାମୀ ବା ଶ୍ରୀମଦ ବୌଦ୍ଧି ଶାସ୍ତ୍ର ଗାୟନ କରାଯାଏ ନାହିଁ, ଶ୍ରୀମଦ ଭଗବତ ଗୀତା ହିଁ ହେଉଛି ଗୋଟିଏ। ତାହାଦ୍ୱାରା କେଉଁ ଧର୍ମ ସ୍ଥାପନ କରାଗଲା? ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥିଲା, ଏବଂ ଏହି ସ୍ଥାପନା କାର୍ଯ୍ୟ ହୋଇଥାଏ ଅନ୍ତିମ ସମୟରେ। ଏସବୁ ବହୁତ ବୁଝିବାର କଥା। ଏବେ ବାବା ଆମକୁ ଶିକ୍ଷକ ରୂପରେ ପାଠ ପଢ଼ାଉଛନ୍ତି, ଏହି କଥା ବୁଦ୍ଧିରେ ରହିବା ଉଚିତ। ବାବା ଆମର ପିତା ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ବାବା ପାଠ ପଢ଼ା ଦ୍ୱାରା ସମସ୍ତଙ୍କର ସଦ୍ଗତି କରିଥାନ୍ତି, ତେଣୁ ସଦ୍ଗୁରୁ ମଧ୍ୟ ହେଲେ। ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି, ଏବେ ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି, ସିଏ ତ ଜ୍ଞାନର ସାଗର ନୁହନ୍ତି, ତାଙ୍କୁ ଜ୍ଞାନର ସାଗର ବାବା ହିଁ ଏହିଭଳି ଯୋଗ୍ୟ କରିଛନ୍ତି, ତେଣୁ ବାବା ଶିକ୍ଷକ ମଧ୍ୟ ଅଟନ୍ତି। ଏଠାରେ ତୁମେ ନୂଆ ନୂଆ କଥା ଶୁଣୁଛ, ଶାସ୍ତ୍ର ଆଦି ତ ବହୁତ ପଢି ଶୁଣି ଆସିଲ, ଏବେ ତୁମେ ବାବାଙ୍କ ଠାରୁ ସିଧାସଳଖ ଶୁଣୁଛ। ପୂର୍ବରୁ ସବୁକିଛି ଶରୀର ଧାରି ମନୁଷ୍ୟଙ୍କ ଠାରୁ ଶୁଣିଥିଲ, ଏବେ ତୁମେ ଜାଣୁଛ ଆମେ ଆତ୍ମାମାନେ ବାସ୍ତବରେ ଅଶରୀର ଥିଲେ, ପରେ ପୁଣି ଶରୀର ଧାରଣ କରିଛେ। ବାବା ମଧ୍ୟ ଅଶରୀର ଅଟନ୍ତି, ଶିବଲିଙ୍ଗ ତିଆରି କରିଥାନ୍ତି ନା, ଆତ୍ମା ଶରୀର ଦ୍ୱାରା ତାଙ୍କୁ ପୂଜା କରିଥାଏ, ଡାକୁଛନ୍ତି ମଧ୍ୟ, ହେ ପରମପିତା ପରମାତ୍ମା ଏଠାକୁ ଆସି ଆମ ପତିତ ମାନଙ୍କୁ ପାବନ କର। ଲିଙ୍ଗର ପୂଜା କରୁଛନ୍ତି, କିନ୍ତୁ ଏଇ କଥା କଣ କେହି ବୁଝିଛନ୍ତି ଯେ ଇଏ ପତିତ ପାବନ ପିତା ଅଟନ୍ତି, ଯାହାଙ୍କୁ ଆମେ ପ୍ରାର୍ଥନା କରିଆସୁଛୁ। ଶିବ ଭଗବାନ ଅଟନ୍ତି, ଈଶ୍ୱର ଅଟନ୍ତି, ବାସ୍ ଏମିତି ହିଁ ସାଧାରଣ ଭାବରେ ମନେ ପକାଉଛନ୍ତି। ତାଙ୍କୁ ଯଦି ବାବା ବୋଲି କହୁଛନ୍ତି ତେବେ ବୁଦ୍ଧିରେ ଆସିବା ଉଚିତ ଯେ ବାପାଙ୍କ ଠାରୁ ସମ୍ପତ୍ତି ମଧ୍ୟ ମିଳିବା ଆବଶ୍ୟକ। ଆମକୁ ସମ୍ପତ୍ତି ମିଳିଛି, ସେଥିପାଇଁ ଆମେ ପୂଜା କରୁଛୁ। ଭାରତବାସୀମାନଙ୍କୁ ନିଶ୍ଚିନ୍ତ ଭାବରେ ସମ୍ପତ୍ତି ମିଳିଥିଲା, କେବେ ମିଳିଥିଲା ଏଇ କଥାକୁ ଭୁଲି ଯାଇଛନ୍ତି। ଏବେ ତୁମେ ପିଲାମାନେ ବୁଝୁଛ, ପିଲାମାନେ ମଧ୍ୟ କହୁଛନ୍ତି ଆମେ ବାପାଙ୍କ ପାଖକୁ ଆସିଛୁ, ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସି ବୁଝାଉଛନ୍ତି। ତ୍ରିମୂର୍ତ୍ତିଙ୍କର ନାମ ବିଖ୍ୟାତ ଅଟେ, ତ୍ରିମୂର୍ତ୍ତି ମାର୍କ ନାମ ମଧ୍ୟ ରଖିଛନ୍ତି। ବାପାଙ୍କର ମହିମା ବହୁତ ରହିଛି, ଗୀତରେ ମଧ୍ୟ ଶୁଣିଲ, ପ୍ରେମର ସାଗର ଅଟନ୍ତି, ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ସମସ୍ତଙ୍କର ସୁଖ ଶାନ୍ତି ଦାତା ଅଟନ୍ତି, ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ସମସ୍ତଙ୍କର ବହୁତ ପ୍ରିୟ ଅଟନ୍ତି ନା, ତାଙ୍କଠାରୁ ପ୍ରିୟ ବସ୍ତୁ ଆଉ କିଛି ନାହିଁ। ଯେଉଁ ବାବା ସ୍ୱର୍ଗର ମାଲିକ କରନ୍ତି ସେ ନିଶ୍ଚିନ୍ତ ପ୍ରିୟ ହେବେ ନା, ସେ ହେଲେ ଅବିନାଶୀ ପିତା। କହୁଛନ୍ତି ପିଲାମାନେ ମୋ ଠାରୁ ସ୍ୱର୍ଗର ରାଜ୍ୟପଦ ମିଳୁଛି ନା, ତୁମେ ଆତ୍ମାମାନେ ଭାଇ ଭାଇ ଅଟ। ଏବେ ବାବାଙ୍କ ଦ୍ୱାରା ଜ୍ଞାନ ଶୁଣୁଛ, ସବୁ ଆତ୍ମାମାନେ ବାବାଙ୍କୁ ସ୍ମରଣ କରୁଛନ୍ତି। ବାବା ଏଠାକୁ ଆସି ଆମକୁ ପବିତ୍ର କର। ଏବେ ଆତ୍ମା କହୁଛି ବାବା ଆସି ଯାଇଛନ୍ତି ଆମକୁ ପବିତ୍ର କରିବା ପାଇଁ। ବାବା କହୁଛନ୍ତି ସନ୍ତାନମାନେ 5000 ବର୍ଷ ପୂର୍ବରୁ ତୁମକୁ ପବିତ୍ର କରିବା ପାଇଁ ମୁଁ ଆସିଥିଲି। ଏବେ ମୋତେ ଅର୍ଥାତ୍ ତୁମମାନଙ୍କର ପିତାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମର ସବୁ ଦୁଃଖ ଦୂର ହୋଇଯିବ। ଡାକୁଛନ୍ତି ମଧ୍ୟ ହେ ପତିତ ପାବନ ଆସ, ଅଥବା ତାଳି ବଜାଇବାରେ ଲାଗିଛନ୍ତି, ରଡି ମାରି ଚାଲିଛନ୍ତି ହେ ପତିତ ପାବନ ସୀତାରାମ। ତେବେ ନିଜେ ପତିତ ହେଲେ ନା, ଏହା ହିଁ ନର୍କ ଦୁନିଆ ଅଟେ, ଏହାକୁ ରୌରଭ ନର୍କ କୁହାଯାଏ। ଗରୁଡ ପୁରାଣରେ ତ ବହୁତ କୌତୁହଳପୂର୍ଣ୍ଣ କଥା ସବୁ ଲେଖି ଦେଇଛନ୍ତି ଯେ ଏହିଭଳି କଲେ ଏହିଭଳି ଜନ୍ମ ନେବ, ଏଇଆ ହେବ। ପୁଣି କହିଦିଅନ୍ତି ଗାଈ ଲାଞ୍ଜ ଧରିଲେ ସ୍ୱର୍ଗକୁ ଚାଲିଯିବ, ଏହିଭଳି କିଛି କଥା ଲେଖା ହୋଇଛି। ତେବେ ଜୀବଜନ୍ତୁ ମାନଙ୍କର ତ ଏଠାରେ କିଛି କଥା ନାହିଁ, ତୁମେ ଗୋମାତା ଅଟ ନା, ତୁମମାନଙ୍କର ଲାଞ୍ଜ ଅଥବା ଯେପର୍ଯ୍ୟନ୍ତ ତୁମମାନଙ୍କୁ ଧରି ନାହାନ୍ତି ସେ ପର୍ଯ୍ୟନ୍ତ ରାସ୍ତା ମିଳିପାରିବ ନାହିଁ। ତୁମର ଲାଞ୍ଜ ତ ନାହିଁ କହୁଛନ୍ତି ମଧ୍ୟ, ତୁମ ଲାଞ୍ଜ ଧରି ଭବସାଗରରୁ ପାରି ହୋଇଯିବୁ। ତେବେ ଏଠାରେ ଲାଞ୍ଜ ତ ଧରିବାର ନାହିଁ, କିନ୍ତୁ ଅନୁସରଣ କରିବାକୁ ହେବ। ସନ୍ନ୍ୟାସୀମାନଙ୍କର ଅନୁଗାମୀ ତ ବହୁତ ଅଛନ୍ତି, କିନ୍ତୁ ଅନୁଗାମୀ ହେବା ଅର୍ଥ ପବିତ୍ର ହେବା। ତୁମେମାନେ ତ ପ୍ରକୃତ ସଚ୍ଚା ସଚ୍ଚା ଅନୁଗାମୀ ଅଟ। ଶିବ ବାବା କହୁଛନ୍ତି ମୁଁ ତୁମ ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ ଆସିଛି, ତୁମେମାନେ ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ, ପବିତ୍ର ନ ହେବା ପର୍ଯ୍ୟନ୍ତ ବାପାଙ୍କୁ ଅନୁସରଣ କରିପାରିବ ନାହିଁ, ଶିବ ବାବାଙ୍କୁ ପୂର୍ଣ୍ଣ ରୂପରେ ଅନୁକରଣ କରିବାକୁ ହେବ। ତୁମେମାନେ ଏଠାରେ ଅନୁକରଣ କରିବା ପାଇଁ ବସିଛ, ଭକ୍ତି ମାର୍ଗରେ ମଧ୍ୟ ମୋତେ ସ୍ମରଣ କରି ଆସିଛ। ତୁମେ ଜାଣିଛ ଆତ୍ମାମାନେ ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟନ୍ତି, ଆତ୍ମାମାନେ ତାଙ୍କୁ ଗଭୀର ଭାବେ ମନେ ପକାଉଛନ୍ତି ଏବଂ ସିଏ ଆସିଛନ୍ତି ସାଥିରେ ନେଇଯିବା ପାଇଁ। ସିଏ କହୁଛନ୍ତି ମୋତେ ଅନୁକରଣ କର, ତେବେ ମୁଁ ତୁମକୁ ସାଥିରେ ନେଇଯିବି, କିପରି ଅନୁକରଣ କରିବ ତାହା ମଧ୍ୟ ବୁଝାଉଛନ୍ତି। ମୁଁ ହେଲି ପବିତ୍ର, ତୁମେ ହେଲ ପତିତ, ତେଣୁ ନିଶ୍ଚିନ୍ତ ପବିତ୍ର ହେବାକୁ ପଡ଼ିବ, ନିଶ୍ଚିନ୍ତ ଅନୁକରଣ କରିବାକୁ ପଡ଼ିବ, ବିକାରୀ ଆତ୍ମା ତ ଅନୁକରଣ କରିପାରିବ ନାହିଁ। ଅନୁକରଣ କରିବା ପାଇଁ ପ୍ରଥମେ ମୋ ଭଳି ପବିତ୍ର ହୁଅ। କଣ ମୁଁ ପତିତମାନଙ୍କୁ ମୋ ସାଥିରେ ଶାନ୍ତିଧାମକୁ ନେଇଯିବି? ମନୁଷ୍ୟମାନେ କେତେ ଭକ୍ତି ତପ ଦାନ ପୁଣ୍ୟ ଆଦି କରୁଛନ୍ତି ମୁକ୍ତି ପାଇବା ପାଇଁ, କାରଣ ଏଠାରେ ଦୁଃଖ ମିଳୁଛି ଏବଂ ସମସ୍ତେ ନିଜର ଘରକୁ ଫେରିଯିବା ପାଇଁ ବ୍ୟାକୁଳ ହେଉଛନ୍ତି। ବାବା କହୁଛନ୍ତି ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ, ମୁଁ ସଦା ପବିତ୍ର ଅଟେ, ସେଥିପାଇଁ ତ ତୁମକୁ ପବିତ୍ର କରିପାରୁଛି। ମୁଁ ଆସିବି ମଧ୍ୟ ବ୍ରହ୍ମାଙ୍କ ଶରୀରରେ। ମୁଁ ରଚୟିତା ଅଟେ। ମୁଁ ଏହି ବ୍ରହ୍ମା ଶରୀରରେ ଆସୁଛି। ଦେଖାଇଛନ୍ତି ମଧ୍ୟ ବ୍ରହ୍ମାଙ୍କ ଦ୍ଵାରା ପରମାତ୍ମା ଦେବୀ ଦେବତା ଧର୍ମର ସ୍ଥାପନା କରିଥାନ୍ତି। ତୁମେ ବ୍ରହ୍ମା କୁମାର କୁମାରୀ ମାନେ ଜାଣୁଛ ଯେ ଶିବ ବାବାଙ୍କୁ ଅନୁକରଣ କରିବାକୁ ହେବ। ବାବା କହୁଛନ୍ତି ମୋତେ ମନେ ପକାଇଲେ ମୁଁ ପ୍ରତିଜ୍ଞା କରୁଛି ତୁମକୁ ପବିତ୍ର ଦୁନିଆକୁ ନେଇଯିବି। ଏହା ବିନା ଆଉ କୌଣସି ଉପାୟ ନାହିଁ। ଯେତେବେଳେ କହୁଛନ୍ତି ହି ପତିତ ପାବନ, ସେହି ସମୟରେ ହୁଏତ ଦୃଷ୍ଟି ଉପରକୁ ଯାଏ, ନଚେତ ପାଣିକୁ ଦେଖିଥାନ୍ତି। ଗଙ୍ଗା ତ ପତିତ ପାବନୀ ନୁହେଁ, ଏସବୁ ତ ସାଗରରୁ ବାହାରିଥିବା ନଦୀ ଅଟନ୍ତି। ତେବେ ଲାଞ୍ଜ ତ ତୁମକୁ ଧରିବା ଉଚିତ। ବାପା କହୁଛନ୍ତି ତୁମକୁ ପବିତ୍ର ହେବାର ଅଛି, ମୋତେ ଅନୁକରଣ କରିବାର ଅଛି, ତେବେ ଯାଇ ସାଥିରେ ଯାଇପାରିବ। ବାବା କହୁଛନ୍ତି ତୁମେମାନେ ମୋ ସାଥିରେ ନିବାସ କରୁଥିଲ, ଏବେ 84 ଜନ୍ମର ଚକ୍ର ଲଗାଇ ପତିତ ହୋଇଯାଇଛ, ଏବେ ପୁଣି ମୋତେ ଅନୁକରଣ କଲେ ଯାଇ ପବିତ୍ର ହୋଇଯିବ। ସନ୍ନ୍ୟାସୀମାନେ ମଧ୍ୟ ଗୃହସ୍ଥୀମାନଙ୍କୁ କୁହନ୍ତି ଯଦି ଅନୁକରଣ କରିବାର ଅଛି ତେବେ ଘର ଗୃହସ୍ଥକୁ ଛାଡ଼। ବାପା କହୁଛନ୍ତି ମୁଁ ପରମ ଧାମରେ ରହୁଛି, ତୁମେ ମଧ୍ୟ ସେଠାକୁ ଯିବ ନା? ଏହି ବିଷୟ ସାଗର ଭିତରେ ରହିବାକୁ ଭଲ ଲାଗୁଛି, ତୁମେ ତ ଡାକି ଆସିଛ, ହେ ପତିତ ପାବନ ଆସ। ଏବେ ବାବା ଆସି ସାଥିରେ ନେଇଯାଉଛନ୍ତି, ପ୍ରତ୍ୟେକ କଳ୍ପରେ ଆସି ତୁମକୁ ସାଥିରେ ନେଇଯାଉଛି। ପୁଣି ସତ୍ୟଯୁଗରେ ତୁମେ ବହୁତ ସୁଖରେ ରହୁଛ। ଏହି ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ ନା, ଏମାନଙ୍କୁ ଏତେ ସୁଖ ଦେଲାବାଲା କିଏ? ସ୍ୱର୍ଗୀୟ ଈଶ୍ୱରୀୟ ପିତା। ବାବା ସ୍ମରଣ କରାଇ ଦେଉଛନ୍ତି ଯେ ତୁମେ ମୋର ଜନ୍ମୋତ୍ସବ ପାଳନ କରୁଛ। ପରମପିତା ପରମାତ୍ମାଙ୍କର ଜୟନ୍ତୀ ସବୁ ଭାରତବାସୀମାନେ ପାଳନ କରୁଛନ୍ତି, ଏହା ମୋର ଜନ୍ମସ୍ଥାନ ଅଟେ। ଖ୍ରୀଷ୍ଟିଆନ ମାନେ କେବେ ହେଲେ ଶିବ ଜୟନ୍ତୀ ପାଳନ କରନ୍ତି ନାହିଁ, ସେମାନେ ତ ଯୀଶୁଖ୍ରୀଷ୍ଣଙ୍କୁ ମାନନ୍ତି। ଶିବ ଜୟନ୍ତୀ ତ ଭାରତବାସୀ ପାଳନ କରୁଛନ୍ତି। ଭାରତ ସମସ୍ତଙ୍କର ପତିତ ପାବନ ପିତାଙ୍କର ଜନ୍ମସ୍ଥାନ ଅଟେ। ବାବା ସମସ୍ତଙ୍କୁ ସୁଖ ଦେଇଥାନ୍ତି, ସମସ୍ତଙ୍କର ମୁକ୍ତିଦାତା ଅଟନ୍ତି। ତେଣୁ ଭାରତ କେତେ ଶ୍ରେଷ୍ଠ ଅଟେ ବାବା ଜାଣିଛନ୍ତି। ଡ୍ରାମା ଅନୁସାରେ ଯେତେବେଳେ ମୋର ସନ୍ତାନମାନେ ବହୁତ ଦୁଃଖୀ ହୋଇଯାଆନ୍ତି ସେତେବେଳେ ମୁଁ ସମ୍ପତ୍ତି ଦେବା ପାଇଁ ଆସିଥାଏ। ବାବା ହେଉଛନ୍ତି ଜ୍ଞାନର ସାଗର, ସୁଖର ସାଗର, ପିଲାମାନଙ୍କୁ ସମ୍ପତ୍ତି ଦେଉଛନ୍ତି, କହୁଛନ୍ତି ମୋତେ ଫଲୋ ଅର୍ଥାତ୍ ଅନୁକରଣ କର। ଏ କଥା ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ଭିକାରୀ ଅଟୁ, ସେଥିପାଇଁ ଏ ଶରୀର ମଧ୍ୟ ଭିକାରୀ ଅଟେ। ସତ୍ୟ ଯୁଗରେ ଆତ୍ମା ପବିତ୍ର ଥିବାରୁ ଶରୀର ମଧ୍ୟ ପବିତ୍ର ମିଳିଥାଏ। ଏବେ ବାବା କହୁଛନ୍ତି ପିଲାମାନେ ପବିତ୍ର ହୁଅ, ବାବାଙ୍କ ସ୍ମୃତି ଦ୍ୱାରା ହିଁ ତମ ପ୍ରଧାନରୁ ସତ୍ୱ ପ୍ରଧାନ ହେବ। ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ବାପାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ପାଇବା ପାଇଁ ମୁଁ ଆତ୍ମା ଭାଇ ଭାଇ ଅଟେ। ଏହି ସ୍ମୃତିକୁ ପକ୍କା କରିବାକୁ ହେବ, ସମସ୍ତଙ୍କ ସହିତ ବହୁତ ସ୍ନେହରେ ରହିବାକୁ ହେବ। ଯେମିତି ବାପା ପ୍ରିୟରୁ ପ୍ରିୟ ଅଟନ୍ତି ସେହିପରି ପ୍ରିୟ ହେବାକୁ ପଡିବ। ନମ୍ବର 2, ବାବାଙ୍କ ସମାନ ପବିତ୍ର ହୋଇ ବାବାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ। ବାବାଙ୍କ ସାଥିରେ ଶାନ୍ତିଧାମ ଘରକୁ ଫେରିବାକୁ ହେଲେ ପବିତ୍ର ନିଶ୍ଚିନ୍ତ ହେବାକୁ ପଡିବ। ବରଦାନ ନିର୍ବଳ ଆତ୍ମାମାନଙ୍କ ଭିତରେ ସର୍ବଶକ୍ତିର ବଳ ଭରୁଥିବା ଜ୍ଞାନଦାତା ତଥା ବରଦାତା ଭବ। ବର୍ତ୍ତମାନ ସମୟରେ ନିର୍ବଳ ଆତ୍ମାମାନଙ୍କ ଭିତରେ ସେତିକି ଶକ୍ତି ନେଇ ଯାହାକି ଲମ୍ପ ଦେଇ ଆଗକୁ ବଢିପାରିବେ, ତେଣୁ ସେମାନଙ୍କୁ ଅତିରିକ୍ତ ଶକ୍ତି ଆବଶ୍ୟକ। ସେଥିପାଇଁ ତୁମ ଭଳି ବିଶେଷ ଆତ୍ମାମାନଙ୍କୁ ନିଜ ଭିତରେ ବିଶେଷ ଶକ୍ତି ଭରି କରି ସେମାନଙ୍କୁ ଲମ୍ପ ଦେଇ ଉପରକୁ ଉଠିବାର ଯୋଗ୍ୟ କରିବାକୁ ହେବ। ଏଥିପାଇଁ ଜ୍ଞାନଦାତା ହେବା ସହିତ ଶକ୍ତିଗୁଡ଼ିକୁ ପ୍ରଦାନ କରୁଥିବା ବରଦାତା ହୁଅ, କାହିଁକି ନା ରଚୟିତାର ପ୍ରଭାବ ରଚନା ଉପରେ ନିଶ୍ଚିନ୍ତ ପଡ଼ିଥାଏ। ସେଥିପାଇଁ ବରଦାନୀ ହୋଇ ରଚନାକୁ ସର୍ବଶକ୍ତିଗୁଡ଼ିକୁ ବରଦାନ ରୂପରେ ଦିଅ। ଏବେ ଏହି ସେବାର ଆବଶ୍ୟକତା ରହିଛି। ସ୍ଲୋଗାନ ଯଦି ସାକ୍ଷୀ ସ୍ଥିତିରେ ରହି ସବୁ ଖେଳ ଦେଖିବ ତେବେ ସୁରକ୍ଷିତ ମଧ୍ୟ ରହିବ ଏବଂ ମଜା ମଧ୍ୟ ଲାଗିବ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ତୁମେ ମହାନ ତପସ୍ୱୀ ଆତ୍ମାମାନେ ନିଜର ଜ୍ୱାଳା ସ୍ୱରୂପ ଶକ୍ତିଶାଳୀ ଯୋଗ ଦ୍ୱାରା ପ୍ରାପ୍ତିର କିରଣ ଗୁଡ଼ିକର ଅନୁଭୂତି କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ। ତୁମମାନଙ୍କର ତପସ୍ୱୀ ସ୍ୱରୂପ ଅନ୍ୟମାନଙ୍କୁ ଦାନ କରିବାର ସ୍ୱରୂପ ଅଟେ। ଯେପରି ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକ ପ୍ରଦାନ କରିବା ସହିତ ଅନେକ ଗୁଡ଼ିଏ ବିନାଶ ପ୍ରାପ୍ତି ଗୁଡ଼ିକର ଅନୁଭୂତି ମଧ୍ୟ କରାଇଥାଏ, ସେହିପରି ତୁମେମାନେ ମଧ୍ୟ ନିଜର ତପସ୍ୱୀ ସ୍ୱରୂପ ଦ୍ୱାରା ଶାନ୍ତିର ଏବଂ ଶକ୍ତିର କିରଣ ଦେଇଚାଲ। ଆଚ୍ଛା, ଓମ୍ ଶାନ୍ତି।